ବ୍ୟାସକବି ଫକୀରମୋହନ ସେନାପତିଙ୍କ ରଚିତ ଗଳ୍ପ ଅଧର୍ମ ବିତ୍ତର ଦ୍ୱିତୀୟ ଭାଗ। ଆମେ ଏଯାଏଁ ଜାଣିଛେ ନରହରିପୁର ଶାସନର ଦିବାକର ତ୍ରିବେଦୀ ସେହି ଗାଁର କୁବେର ସାହୁ ମହାଜନ ଠାରୁ କିଛି ଟଙ୍କା କରଜ ନେଇଥିଲେ ଏବଂ ସେହି ଟଙ୍କାକୁ ଅତି ଚତୁରତାର ସହିତ କୁବେର ସାହୁ ତା ଦେହରେ ମୂଳ ସୁଧ ମିଶାଇ 500ରୁ ଉର୍ଦ୍ଧ୍ୱ ଟଙ୍କା କରି ଦିବାକର ଦ୍ୱିବେଦୀଙ୍କର ଜମି 5000 ଟଙ୍କାର ସମ୍ପତ୍ତିକୁ 700 ଟଙ୍କାରେ ନିଲାମ କରି ନେଇଯାଇଥିଲେ। କୁବେର ସାହୁ ମହାଜନଙ୍କର ଦ୍ୱାରା ସୃଷ୍ଟି ହୋଇଥିବା ଏହି ସମସ୍ୟାର ସମାଧାନ ପାଇଁ ବ୍ରାହ୍ମଣ ଶାସନର ବ୍ରାହ୍ମଣମାନଙ୍କର ଗୋଟିଏ ବୈଠକ ବସିଥିଲା। ସେହି ବୈଠକରେ ଏଯାଏଁ ଯେତିକି କଥାବାର୍ତ୍ତା ହୋଇଛି ତାହା ଆମେ ପ୍ରଥମ ଭାଗରେ ଶୁଣିଛେ। ଏବେ ଶୁଣିବା ଦ୍ୱିତୀୟ ଭାଗ। ସମସ୍ତେ ତ ଜାଣୁଛ ତାହାର ସବୁ ଧନଗୁଡ଼ାକ ତଣ୍ଟି ଚିପା ମଣିଷ ରକ୍ତ। ମାହାଳିଆଟାରେ ଲକ୍ଷାଧିକ ଟଙ୍କାର ମାଲିକ ହୋଇ ବସିଲା। ଯେମିତି ଭୀମା ଟଙ୍କାର ମାଲିକ ହୋଇଛି ସେଇଦିନ ତ ବଢ଼ିଛି ଆଉ ଆଉ କ'ଣ। ଏଇ ଯେ କୁବ୍ରା ଘର ଦେଖୁଛ ସେଇଟା ତା ନିଜ ଘର ନୁହେଁ, ଭୀମ ସାହୁ ବୋଲି ଜଣଙ୍କର ଘର। ଭୀମଟା ବି ଥିଲା କୁବ୍ରାକୁ ବଳି ତଣ୍ଟି ଚିପା ମକ୍ଷିଚୁସ୍। ପୁଅ ଝିଅ ଘରେ କିଛି ନଥିଲା, ଗୋଟାଏ ପୋଷା ପୁଅ କରିଥିଲା ଯେ ସେଟା ମଦ ଖାଇ ଗଞ୍ଜେଇ ଖାଇ ମଲା। କୁବ୍ରା ତା ଜାତି ପୁଅ ଲାଗିକୁ କେହି ନୁହେଁ, ତା ଘରେ କାରବାରିଆ ଥିଲା, ଭୀମାକୁ ଖୁବ୍ ପଟେଇ ରଖିଥାଏ। ଭୀମା ଯେମିତି ଆଖି ବୁଝିଛି କୁବ୍ରା ଚାକରବାକର ସମସ୍ତଙ୍କୁ ହାତ କରି ଓକିଲ ମୁକ୍ତାର ଧରି ପୋଷ୍ୟପୁତ୍ର ବୋଲି ସରକାରରୁ ବାହାଲ ହୋଇ ଆସିଲା। ପାପିଟାର ଧନ ପାଣି ପରି ବଢ଼ିଯାଉଛି, ଏବେ ଜଣେ ଠକ୍ କରି ଛିଡ଼ି ପଡ଼ିବ। ଦେଶଯାକ ସନ୍ତାଇ ମାରିଲାଣି, ହଜାର ହଜାର ଲୋକଙ୍କ ଆତ୍ମା କାନ୍ଦୁଛି, ଯାହାର ସେ କିଛି କରେ ନାହିଁ ସେ ବି ଗାଳି ଦେଉଛି। ଏଇ ମୋ କଥା ବୁଝୁନା, ପୁଅ ବିବାହକୁ 50 ଟଙ୍କା କର ଜାଣିଥିଲି, 15 ବର୍ଷରେ ତୁଚ୍ଛା କଳନ୍ତର 250 ଟଙ୍କା ସୁଝି ସାରିଲିଣି। ଟିପ ବଦଳା ବଦଳି କରି ଶେଷରେ ନାଲିସରେ 500 ଟଙ୍କାର ଡିଗ୍ରୀ କରି ମୋର 30-30 ମାଣ ଜମି ନିଲାମ କରିନେଲା। ସେତିକି ଥିଲା କୁଟୁମ୍ବଙ୍କର ଭରସା, ତାଙ୍କ ମୁହଁରେ ପାଣି ଟୋପାଇ ଦେବାକୁ ଭରସା ନାହିଁ। ଦିନରାତି ଆତ୍ମାପୁରୁଷ କାଉଳି ହେଉଛି, ଆଖିରୁ ପାଣି ଶୁଖୁନାହିଁ। ଏଇ ପଞ୍ଚ ପରମେଶ୍ୱର ଶୁଣନ୍ତୁ, ମୁଁ ପଇତା ଛୁଇଁ କହୁଛି, ଆଜିଠୁ 3 ପକ୍ଷ 3 ମାସ 3 ବର୍ଷ ମଧ୍ୟରେ କୁବେରା ସାହୁର ସର୍ବନାଶ ହେବ। ଏହା ଯଦି ନ ହୁଏ ମୁଁ ଅବ୍ରାହ୍ମଣ, ଏ ବ୍ରହ୍ମଗଣଟି ଛିଣ୍ଡେଇ ପକାଇବି। ସେ ତ ଢେର ଦିନ ଆଗରୁ ଯାଇଥିଲା, କେବଳ ମା' ପୁଅଙ୍କ ଧର୍ମରୁ ବର୍ତ୍ତି ରହିଛି। ଲକ୍ଷ୍ମଣ ମିଶ୍ର କହିଲେ, ମାମୁଁ ସାଉଆଣୀ ଆଉ ବିଦ୍ୟାଧର ପାଖକୁ ଯିବା ଆସିବା କରୁଥିବ, ସେମାନଙ୍କୁ ଧରି ପଡ଼ିଥାନ୍ତୁ। ମାମୁଁ କହିଲେ, ହଁ ବାପା, ମୋର ଆଉ ଉପାୟ କ'ଣ, ଦିନେ 2 ଦିନ ବାଦ ମୁଁ ସେମାନଙ୍କ ପାଖକୁ ଯାଏ, ମୋର ତ ଗୋରୁ ବାଛୁରୀ ଘରତଳା ଜମି ସୁଦ୍ଧା ନିଲାମ ହୋଇଯାଇଛି, ଆଉ ଉପାୟ ନାହିଁ। ସାଉଆଣୀ ମୋ ଦୁଃଖ ଶୁଣି କାନ୍ଦି ପକାଏ, ସେଇ ତ 20 ନେଉଛି ଧାନ ଆଉ 5 ଟଙ୍କା ଦେବାର ଆଜି ଯାଏ ଚଳୁଛି। କାଲି ରାତିରେ ବିଦ୍ୟାଧର ପାଖକୁ ଯାଇଥିଲି, ସେ ତ ମୋତେ ଟାଣ ଜବାବ ଦେଇ କହିଲା, ନନା କାନ୍ଦନା, ଯେମିତି ହେଉ ତୁମ ଜମି ମୁଁ ତୁମକୁ ଫେରାଇଦେବି, ମୁଁ ବାହାଘରରୁ ବାହୁଡ଼ି ଆସେ, ଟିକେ ଅପେକ୍ଷା କର, ତୁମେ ତ ଆମର କୁଳ ପୁରୋହିତ, ସାଙ୍ଗରେ ଯିବ। ଶୁଣିଛି ମୋ ଶ୍ୱଶୁରର 10 ଲକ୍ଷ ଟଙ୍କାର ବିଷୟ, ସେ ବି ତୁମକୁ ଅବଶ୍ୟ ଭଲ ରୂପରେ କିଛି ଦକ୍ଷିଣା ଦେବେ। କୁବେର ସାହୁ କହେ, ମୋର କରଜା କଳନ୍ତରକୁ ଲୋଡ଼େ କିଏ, ମୋର ଗଡ଼ଜାତ ଥାଉ। ଗଡ଼ଜାତ ସୋନପୁରଠାରୁ 10 ପଲା ଯାଏ ତା'ର 10-15ଟା ଗୋଦାମ, ସବୁ ଗୋଦାମରେ ଜଣେ ଜଣେ କରଣ, ଜଣେ ଜଣେ କାରବାରିଆ, ତାର ନିଜର 20 ସରିଖ 12 ଗୋଡ଼ିଆ 15 ଗୋଡ଼ିଆ କୁଶଳୀ ଚକ୍ ଚକ୍ ନାଁ ଅଛି। ବର୍ଷା ଦିନେ ସେଥିରେ ସରକ ନେ ଆଣ କରେ, ନା ଛାଡ଼ି ଖରାଦିନେ ସରକ ନେ ଆଣ କରିବା ସକାଶେ 5 ଗୋଡ଼ିଆ ଯୋଡ଼ିଏ ଥୋରୀ ବଳଦ ଅଛି। ବୌଦ୍ଧ ଏଲାକା ହରିହରପୁର ଗୋଟିଏ ବଡ଼ ମହାଜନ ଗାଁ, ଠିକ୍ ମହାନଦୀ କୂଳରେ। ଗ୍ରାମର ସମସ୍ତେ ପ୍ରାୟ କାରବାରିଆ ବେପାରୀ। ପ୍ରଧାନ ମହାଜନଙ୍କ ନାମ ଯୁଧିଷ୍ଠିର ସାହୁ, ନାମର ଉପଯୁକ୍ତ ମଧ୍ୟ ଗୁଣ, ଲୋକଟି ବଡ଼ ଧର୍ମବନ୍ତ ଆଉ ସତ୍ୟବନ୍ତ। 5-7 ଲକ୍ଷ ଟଙ୍କାର ବିଷୟ, ଘରେ ଠାକୁରବାଡ଼ି ସଦାବର୍ତ୍ତ। ସାହୁ ବୁଢ଼ା ହୋଇପଡ଼ିଲାଣି, ଆଉ ଏବେ ବେପାର ବଣିଜରେ ମନ ନାହିଁ, ସବୁବେଳେ ପୂଜାପାଠ ହରିଭଜନରେ ଲାଗିଥାଏ। ଗୋଟିଏ ବୋଲି ଝିଅ, ନାଁ ପଦ୍ମାବତୀ, ବୟସ 15 ଯାଏ 16 ପଶିଛି। ପାଟକ ଜାତିରେ ଏତେ ବଡ଼ ଅଭିଆଡ଼ି କନ୍ୟାକୁ ଘରେ ରଖିବାକୁ ମନା, ସାହୁର ଇଚ୍ଛା ଗୋଟେ ଘର ଜୁଆଇଁ ରଖିବ। ପାତ୍ର ଖୋଜୁ ଖୋଜୁ ଦିନ ଚାଲିଗଲା, କନ୍ୟା ଘରେ ରହିଛି, କନ୍ୟାଟି ସମସ୍ତ ସମ୍ପତ୍ତିର ଉତ୍ତରାଧିକାରିଣୀ। କୁବେରାର ନଜର ପଡ଼ିଲା ଯୁଧିଷ୍ଠିରର ଧନଟା କେମିତି ଘରେ ପଶେ। ସେ ଭଲ କରି ଜାଣେ ଯୁଧିଷ୍ଠିର ଘର ଜୁଆଇଁ ରଖିବ, ଅନ୍ୟଆଡ଼େ କନ୍ୟାକୁ ବିବାହ ଦେବ ନାହିଁ, ତା ମନ କଥା ମନରେ ଥାଏ। କୁବେର ବର୍ଷକୁ ଥରେ ସୋନପୁର ଆଡ଼କୁ କୋଠି ତନଖି କରିବାକୁ ଯାଏ। ଦୁଇ ବର୍ଷ ଭିତରେ ଦୁଇ ତିନି ଥର ଯାଆସ କରୁଛି। ସୋନପୁର ଯିବାବେଳେ ନା ହରିପୁର ଗାଁ ତଳବାଟରେ ଯାଏ, ଦୈବାତ ସେଇ ଗାଁ ପାଖରେ ସଞ୍ଜ ହୋଇପଡ଼େ। କୁବେର ଗାଁ ପାଖ ନଦୀ ଆର କୂଳରେ ନା ଖଟେଇ ରୋଷେଇବାସ କରେ। କୁବେର ଘରେ କେବେ ସନ୍ଧ୍ୟା କି ହରନାମ କରିବାର କେହି ଦେଖିନାହିଁ। ଗୋଟେ ବଡ଼ କୋଥଳୀ ସଙ୍ଗରେ ଘେନିକରି ଯାଇଥାଏ, ନଦୀ କୂଳରେ ମେଲାଇ ରାତି ଛଅ ଘଡ଼ି ଯାଏ ଆଖି ବୁଜି ବସି ଜପ କରେ। ସେତିକିବେଳେ ଚାରିଆଡ଼କୁ ଅନେଇ ତୁନି ତୁନି କାରବାରିଆଙ୍କ ସାଙ୍ଗରେ ମାଲ କିଣା ବିକା କଥା କରେ। ହରିହରପୁରକୁ ଶୁଭୁ, ଏଥିପାଇଁ କୁବେର ବେଳେବେଳେ ଘଣ୍ଟ ବି ବଜାଏ। ଯୁଧିଷ୍ଠିର ସାହୁ କୁବେର ସାହୁର ନାଁ ଶୁଣିଥିଲେ, ଦେଖା ସାକ୍ଷାତ ନଥିଲା। କୁବେର ସାହୁ ନଦୀ କୂଳରେ ଅଛନ୍ତି ଶୁଣି ଯୁଧିଷ୍ଠିର ଡଙ୍ଗା ଖଣ୍ଡକରେ ବସି ନଦୀ ପାର ହୋଇଗଲେ। କୁବେର ଖବର ନେଉଥାଏ। ଯୁଧିଷ୍ଠିର ପହଞ୍ଚିଲା ବେଳକୁ କୁବେର ସାହୁ ଧ୍ୟାନରେ ବସି ପଡ଼ିଛନ୍ତି। ଘଣ୍ଟାଏ ଦୁଇ ଘଣ୍ଟା ଗଲା, ଧ୍ୟାନ ଭାଙ୍ଗୁନାହିଁ। ଧ୍ୟାନ ଦେଖି ତ ଯୁଧିଷ୍ଠିର ତରଳି ଗଲେଣି, ଧ୍ୟାନ ଭାଙ୍ଗିଲା। କୁବେର ସାହୁ ଯେମିତି ଖବର ପାଇଛି ଧାଇଁ ଯାଇ ଯୁଧିଷ୍ଠିରଙ୍କ ଗୋଡ଼ ତଳେ ପଡ଼ିବାକୁ ଯାଉଥିଲା। ଯୁଧିଷ୍ଠିର କହିଲେ, ହାଁ ହାଁ ଏଇ କ'ଣ କରୁଛନ୍ତି, ଆପଣ ଧର୍ମପରାୟଣ ଲୋକ, ଆପଣ ସ୍ୱଜାତିର ମଉଡ଼ମଣି, ମୁଁ ପାପୀ, ମୋ ଗୋଡ଼ ତଳେ ପଡ଼ିବେ? କୁବେର କହିଲା, ଘଣ୍ଟାଏ ହେଲା ବସିଲେଣି, ମୋର ଅପରାଧ କ୍ଷମା କରନ୍ତୁ। ଯୁଧିଷ୍ଠିର କହିଲେ, ନାଇଁ ନାଇଁ ମୁଁ ଆପଣଙ୍କର ଧ୍ୟାନ ଭଗ୍ନ କରାଇଲି ପରା, ମୋତେ କ୍ଷମା କରନ୍ତୁ। ଦୁଇଜଣ କୁଣ୍ଡିଆ କୁଣ୍ଡେଇ ହୋଇ ଏ କହୁଛି ମୋତେ କ୍ଷମା କରନ୍ତୁ, ସେ କହୁଛି ମୋତେ କ୍ଷମା କରନ୍ତୁ। ଶେଷକୁ ଦୁଇଜଣ ସାଷ୍ଟମ ହୋଇ ଖଣ୍ଡିକେ କମ୍ବଳରେ ବସିଲେ। ଯୁଧିଷ୍ଠିର ପ୍ରସ୍ତାବ ଦେଲେ, ଆପଣ ହେଲେ ଆମ ଜାତିର ମଉଡ଼ମଣି, ମୋ କୁଳିଆ ପାଖ ପଦାରେ ନୀତି ବଢ଼େଇବେ, ମୋର ମହାପାପ ହେବ, ଉଠି ଆଜ୍ଞା ହେଉ ବିଜେ କରନ୍ତୁ, ମୋ କୁଡ଼ିଆରେ ପାଦ ଧୂଳି ଦିଅନ୍ତୁ, ମୋ କୁଡ଼ିଆ ଖଣ୍ଡକ ପବିତ୍ର ହେଉ। ଦୁଇ ସାହୁ ଯାଇ ଠାକୁର ମେଲାରେ ବସିଲେ। ଠାକୁରଙ୍କ ଆଗରେ ଆସନରେ ବସିବାକୁ ମନା, ତେଣୁ ଦୁହେଁଯାକ ଭୂଇଁରେ ବସିଲେ। ରାତି ଅଧ ଯାଏ ଦୁଇ ସାହୁଙ୍କ ମଧ୍ୟରେ କଥାଭାଷା ହେଲା, ଏ କଥା ସେ କଥା, ବେପାର ବଣିଜ କଥା, ହେଉ ହେଉ ବିବାହ ପ୍ରସଙ୍ଗ ପଡ଼ିଲା। କୁବେର କହିଲେ, ମୁଁ ବାପା ମୁହଁରୁ ଢେର ଥର ଶୁଣିଛି, ଆଗେ ଗଡ଼ଜାତ ମୋଗଲବନ୍ଦୀ ମଧ୍ୟରେ ନେଣଦେଣ ଚଲୁଥିଲା, ଦୁଇ କି ତିନି ବଡ଼ି ସାରିକି ଗଡ଼ଜାତ କନ୍ୟା ମୋଗଲବନ୍ଦୀରେ ଥିଲେ, ମୋଗଲବନ୍ଦୀର କନ୍ୟା ବି ଗଡ଼ଜାତରେ ଥିଲେ, ନିହାତି ଦୂରଦୂରାନ୍ତ ବୋଲି ଉଣା ଅଧିକେ ପଚାଶ ବର୍ଷ ହେଲା ବିବାହ ନେଣଦେଣ ବନ୍ଦ। କଥା ଚଳୁ ଚଳୁ ପଦ୍ମାବତୀ ସଙ୍ଗ ବିଦ୍ୟାଧରର ବିବାହ ପ୍ରସଙ୍ଗ ମଧ୍ୟ ସ୍ଥିର ହୋଇଗଲା। କୁବେର କହିଲା, ଆଜ୍ଞା ମୁଁ ମୋଗଲବନ୍ଦୀର କାମ ଚଳେଇବି, ବିଦ୍ୟାଧର ବର୍ଷକ ଯାକ ଏଇଠାରେ ରହି କାମ ଚଳେଇବ, ବିଦେଇ ତ ଆପଣଙ୍କର ପୁଅ ହେଲା, ପିଲା ଲୋକ ଜାତି ବୈଷା ବୁଝିନାହିଁ, ଆପଣଙ୍କର ଚରଣ ଧୂଳି ତା ମୁଣ୍ଡରେ ଲାଗିଲେ ସବୁ ଶିଖିଯିବ ଯେ, ବିବାହ ବିଷୟରେ ଆଉ କିଛି ସନ୍ଦେହ ନାହିଁ। ଏକାବେଳକେ ଦିନ ଠିକ ହୋଇଗଲା, ଆସନ୍ତା ମକର ଶୁକ୍ଳ ସପ୍ତମୀ। ବଡ଼ ଘର କଥା ବଡ଼ ବାଜେ, ଦିନକ ମଧ୍ୟରେ କିଲ୍ଲାର ଅଧାଧିକ ଲୋକ ଜାଣିଗଲେ କୁବେର ସାହୁର ପୁଅ ବିଦ୍ୟାଧର ସାଙ୍ଗରେ ଯୁଧିଷ୍ଠିର ସାହୁଙ୍କ ଝିଅ ପଦ୍ମାବତୀର ବାହାଘର ହେବ। ବିବାହ ପ୍ରସଙ୍ଗ ଛିଡ଼ିବା ବାସି ଦିନ ସନ୍ଧ୍ୟାବେଳେ ଦୁଇ ସମୁଦି ଦେବତାଙ୍କ ନାଟ ମନ୍ଦିରରେ ବସିଛନ୍ତି। କୁବେର ସାହୁ ଏକଥା ସେକଥା ହେଲା ଉତ୍ତାରେ କହିଲେ, ସମୁଦିଏ, ସୋନପୁରରେ ମୋର ଢେର କାମ ଥିଲା, ଦେଖୁଛି ମୋର ଯିବାର ହେଉନାହିଁ, ଏଇ ବୁଝନ୍ତୁ ମକର ମାସ ତ ମକର ମାସ ଛାଡ଼ି ଦିଅନ୍ତୁ, କଙ୍କଡ଼ାଟା ବି ଚଳୁଛି, ଏଇଟା ବି ଧରଟ ଭିତରେ ନୁହେଁ, ବାକି ରହିଲା ସିଂହକତିରୁ ଧନୁ ଯାଏ ମଝିରେ ପାଞ୍ଚଟା ମାସ, ଏଇ ମଧ୍ୟରେ ସବୁ ଆୟୋଜନ ପୁଣି ଠିକଣା କରିବାକୁ ହେବ, ତା ପୁଣି ନା ଉଠାଣି ମାମଲା, ବାଟରେ ଉଣା ପୁରା ମାସେ କାଳ ଛାଡ଼ି ଦିଅନ୍ତୁ, ଆଉ ମାସ ଚାରିଟା ହାତରେ ରହିଲା, ମୁଁ କହୁଛି କାଲି ସକାଳେ ଚାଲିଯାଏ। ଆଜ୍ଞା କ'ଣ ଆଜ୍ଞା ହେଉଛି? ଯୁଧିଷ୍ଠିର ସାହୁ ଦଣ୍ଡେ ଆଖି ବୁଜି ବସି କହିଲେ, ଆଉ ଯୋଡ଼ାଏ ଦିନ ରହିଯାଇଥିଲେ ଭଲ ହୁଅନ୍ତା ପରା, ହେଉ ଆପଣ ଯେପରି ଭଲ ବୁଝିଛନ୍ତି କରନ୍ତୁ। ମକ୍ରାମପୁରରେ ଚହଳ ପଡ଼ିଯାଇଛି ସାହୁଙ୍କ ପୁଅ ବିଦ୍ୟାଧରର ବିଭାଘର ହେଲେ, ଗୋଟାଏ ଶ୍ରେଣୀର ଲୋକଙ୍କ ଘରେ ରଡ଼ି ପଡ଼ିଛି। କୋଡ଼ିଏ ଖଣ୍ଡ ଗାଁରେ ସାହୁର ଦୁଇ ତିନିଶହ ଭଳି ଖାତକ, ଧାନ ବୋଲ ଟଙ୍କା ବୋଲ ତା ଘରୁ ନ ଖାଇଛି କିଏ? ସାହୁ ସମସ୍ତଙ୍କୁ ଧରି ବସିଛି, ପୁଅର ବିବାହ ନ ଦେଲେ ନ ହୁଏ, ନହେଲେ ମୂଳଟା ଥାଉ କଳନ୍ତରଟା ଛିଡ଼େଇ ଦିଅ, ପଇସା ବି କଳନ୍ତର ରଖିବ ନାହିଁ, ଆଜି ଭୋଦୁଅ ମାସ, ଲୋକଙ୍କ ଘରେ ଟଙ୍କା ତ ଟଙ୍କା, ପିତା ନଳିତା ମଞ୍ଜି ବି ନାହିଁ, କିଏ ଦେବ କ'ଣ? ଜଣ ଜଣଙ୍କ ଘରେ ଯୋଡ଼ା ଯୋଡ଼ା ପିଆଦା, ସମସ୍ତେ ସାହୁ ଦୁଆରେ ଉପାସ ଭୋକରେ ପଡ଼ି ଡକା ପଡ଼ୁଛନ୍ତି, ଶୁଣୁଛି କିଏ? ଥୋକେ ଖାତକ ଦଶ ବାର ବର୍ଷର ପୁରୁଣା କରଜାର ମୂଳ କଳନ୍ତ ହିସାବ କରି ତମସୁକ ରେଜିଷ୍ଟ୍ରି କରାଇ ଦେଇ ରିହାଇ ପାଇଲେ। ତମସୁକରେ ବିଲବାଡ଼ି ଘରଦ୍ୱାର ସବୁ ବନ୍ଧା ରହିଲା। ସାହୁଆଣୀ ସବୁ ଶୁଣିଲେ, ଦୁଇ ଦିନ ହେଲାଣି ଅନ୍ନ ଛାଡ଼ି ବସିଲେଣି, ଗୋଟିଏ ବୋଲି ପୁଅ, ତାଙ୍କ ଇଚ୍ଛା ଶୁଭ କାର୍ଯ୍ୟଟା ମଙ୍ଗଳରେ ହେଉ, ନା କିଛି ନ ହେଉନୁ ତ ଶହକୁ ଶହ ଲୋକ ଏବେ ରଡ଼ି ଛାଡ଼ୁଛନ୍ତି, ଧର୍ମ ସହିବ? ବେକରେ ପଟକା ପକାଇ ସାହୁ ଗୋଡ଼ ତଳେ ପଡ଼ିଗଲେ, ଢେର କାକୁତି ମିନତି କଲେ, ଢେର କାନ୍ଦିଲେ। ଫଳ ହେଲା କ'ଣ ନା, ସ୍ୱାମୀ ପାଖରୁ କଟୁ କଥାରେ ଗାଳିଗୁଲଜ ଗୁଡ଼ାଏ, ମାଇପି ଲୋକ କ'ଣ କରିବେ, ମାତ୍ର ତୁନି ହେଲେ ନାହିଁ। କରଣମାନଙ୍କୁ ଡାକି ମା ପୁଅ କଅଁଳରେ କେତେ ହାକିମ ବୋଲିରେ ବୁଝେଇଲେ, ଖବରଦାର କାହାକୁ କଷ୍ଟ ଦେଇକରି ଟଙ୍କା ଅସୁଲ କର ନାହିଁ। ସାହୁ କରଣକୁ ଗାଳି ଫଜିତ କରୁଛି, କାହିଁକି ଟଙ୍କା ଅସୁଲ ହେଉନାହିଁ? ହଁ, ହିସାବ ହେଉଛି, ଟିପା ଲେଖା ହେଉଛି। ଏମିତି କରି ଦିନ କାଟିଲେ। ଯେଉଁ ଜାଗାରେ ସାହୁ ନିତ୍ୟାନ୍ତ ଜଗି ବସେ, ସାହୁଆଣୀ ତୁନି ତୁନି କରି ଟଙ୍କା ଗଣି ଦିଅନ୍ତି। ଏଣେ ବିବାହ ସରଞ୍ଜାମ କିଣାକିଣି ଧୁମ୍ ଚାଲିଛି। ବାଣବାଲା ଆଗତୁରା ବଇନା ଧଇଲା, ଲୁଗା ମୋଟକୁ ମୋଟ କଚେରୀ ଘରେ ଜମା, ମସଲା ମସଲି କିଣିବା ଲାଗି ଯୋଡ଼ାଏ କରଣ କଟକ ଧାଇଁଲେ। ହେଲେ ସାହୁକୁ ଏଟା ଭଲ ଲାଗୁନାହିଁ। ତାର ଇଚ୍ଛା ପୁଅ ବିବାହ ବାହାନାରେ ଖାତକଙ୍କ ପାଖରୁ ଟଙ୍କା ରୁଣ୍ଡେଇ ନେବ। ସାହୁଆଣୀ ବାପ ଜଣେ ଧନବନ୍ତ ଲୋକ ଥିଲା, ସେ ନିର୍ବଂଶ, ତାହାର ସବୁ ସମ୍ପତ୍ତି ସାହୁଆଣୀ ପାଇଛନ୍ତି। ସାହୁଆଣୀଙ୍କ ଇଚ୍ଛା ନିର୍ବଂଶିଆ ଧନ ଘରେ ରଖିବେ ନାହିଁ, ଦାନ ପୁଣ୍ୟରେ ଖର୍ଚ୍ଚ କରିଦେବେ। ତାଙ୍କ ଦାନ ଦିକାନିଆ ପୁଅ ବି ଜାଣେ ନାହିଁ। ସାହୁଆଣୀଙ୍କର ଇଚ୍ଛା ପୁଅର ମଙ୍ଗଳକୃତ୍ୟ ଖୁବ୍ ଆଡ଼ମ୍ବରରେ ହେଉ, ସମସ୍ତେ ଖାଇପିଇ ଆନନ୍ଦ ଉତ୍ସବ କରନ୍ତୁ, ବାକ୍ସ ଏକାବେଳେ କେ ଉଦୁଆଁ। ସାହୁ ଏକଥା ସବୁ ଜାଣେ, ପୁଅ ବିବାହକୁ ପଇସା ବି ଛାଡ଼ୁନାହିଁ, ପୁଣି ବଳକା ଖର୍ଚ୍ଚ ଦେଖି ଭାରି ଦିଗଦାର। ପନ୍ଦର ଖଣ୍ଡ ସରିକି ଚକଚକିଆ ନାଁ ଗୁଡ଼ାଏ କାଠୁଆ ସଜ ହେଲା। ପୁରୋହିତ, ବ୍ରହ୍ମା, ଜ୍ୟୋତିଷ, କରଣ, ଟାଣୁଆ ଟାଣୁଆ କେତେଜଣ ଦେଶ ଲୋକ, ଭଣ୍ଡାରୀ, ଗୌଡ଼, 60-70 ଜଣ ସରିକି ଲୋକ ବରଗହଣରେ ଯିବେ। ନଈରେ ଉଛୁଣିକା ପାଣି ଛିନ୍ଛୋଟ, ହରିଣୀ ଖୋଳିବା କାଠୁଆ ହତା ଯନ୍ତ୍ର ଧରି 20 ସରିକି ମୁଲିଆ ବି ଯାଉଛନ୍ତି ସାଙ୍ଗରେ। ଉଠାଣି ଯିବାକୁ 24-25 ଦିନରୁ ଉଣା ଲାଗିବ ନାହିଁ। ହେଲେ ସାହୁଆଣୀ ଦେଢ଼ ମାସର ରୋଷେଇ ସରଞ୍ଜାମ ଜଳଖିଆ ସରଞ୍ଜାମ ଦେଲେ, ଖଞ୍ଜ ଅଖଞ୍ଜ ଅଛି, କେଜାଣି ବାଟରେ ମଠ ହୋଇଯିବ। ସାହୁଆଣୀ ଯେପରି ଦାନଶିଳା ସେହିଭଳି ଦୟାବତୀ, ସେହିପରି ସବୁ କାମକୁ ଆଗ। କାଉ କା କତିରୁ ଅଧରାତି ଯାଏ ଚର୍ଖି ପରି ଘୁରୁଥିବେ, ଟିକିଏ ହେଲେ ହାଲିଆ ହୋଇ ପଡ଼ିବାକୁ ନାହିଁ। ଘର ଖନ୍ଦାରେ ଦୁଇ ଓଳି 100 ଖଣ୍ଡେ ଯାଏଁ ପତ୍ର ପଡ଼େ। ହାଡ଼ିଆଣି ପାଲୁଣି ଗୁଡ଼ାକ ପାଛିଆ ଗୋଟିଏ ଗୋଟିଏ ଧରି ବାଡ଼ିଦୁଆର ପଟରେ ବସିଥାନ୍ତି। ସାହୁଆଣୀ ସମସ୍ତଙ୍କ କଥା ବୁଝନ୍ତି, ସମସ୍ତଙ୍କୁ ଦେଇ ଥୋଇ ଆପେ ଖାଆନ୍ତି। ସାହୁଆଣୀଙ୍କ କଥା ବୁଝିବାକୁ କେହି ନାହିଁ, ମାତ୍ର ପୁତ୍ର ବିଦ୍ୟାଧର ମା' ଖାଇଲା କି ରଖାଇଲା ବୁଝେ। ବାଧିକା ପଡ଼ିଲେ ପାଖରେ ବସି ଗୋଡ଼ ହାତରେ ହାତ ବୁଲାଏ। ଆଜି ପୁଷ 15 ଦିନ, ବରଯାତ୍ରା ପାଇଁ ଠିକ୍ ହୋଇଛି। ନଈକୂଳରେ ଅଧକୋଷ ଯାଏ ନା କାଠୁଆ ଧାଡ଼ିକି ଧାଡ଼ି ଖଟା ହୋଇଛି। ନାଉରିଆମାନେ ଆହୁଲା କାତ, ନା ଟଣା ଦୌଡ଼ି, ହରିଣୀ ଖୋଳା ଯନ୍ତ୍ର, ହତା ଯନ୍ତ୍ର ଧରି ହାଜର। 20 ଖଣ୍ଡ ସରିକି ଗାଁରୁ ପିଲାପିଲି ଧରି ମାଇକିନିଆ ମର୍ଦ ନଈକୂଳରେ କାତରା ଦେଇ ଛିଡ଼ା ହୋଇଛନ୍ତି। କିଛି ଦୂର ନଈବାଲିରେ ଢୋ ଢୋ କରି ଗଛବାଣ ଫୁଟିଲା, ସଙ୍ଗେ ସଙ୍ଗେ ଶଙ୍ଖ ହୁଳହୁଳି ଉଛୁଳି ପଡ଼ିଲା। ସମସ୍ତେ ବିଦ୍ୟାଧରକୁ ସୁଖ ପାଆନ୍ତି, ମନ ମଧ୍ୟରେ ମଙ୍ଗଳ କାମନା କଲେ। ବରଯାତ୍ରା ଆଗରୁ ଘର ଅଗଣା ଭିତରେ ପିଣ୍ଡି ଉପରେ ନାନ୍ଦିମୁଖୀ ଶ୍ରାଦ୍ଧ ବଢ଼ିଲା। ବିଦ୍ୟାଧର ବେଦିରୁ ଉଠି ମା' ପାଖରୁ ମେଣ୍ଡାଳି ଘେନିବାକୁ ଯାଇ ଗୋଡ଼ ତଳେ ପଡ଼ିଲା। ମା' ପାଦରୁ ଧୂଳି ନେଇ ମୁଣ୍ଡରେ ଲଗାଇଲା, ମା' ତୁଳସୀ ମୂଳରୁ ମାଟି ନେଇ ତା ମୁଣ୍ଡରେ ଚିତା କରିଦେଲେ। ସେତିକିବେଳେ ବିଦ୍ୟାଧର ମା' ମୁହଁକୁ ଅନାଇ ଦେଖିଲା, ମୁହଁଟି ସିଠୁଆ କଳା ପଡ଼ିଯାଇଛି, ଆଖି ଡୋଳା ଯୋଡ଼ାକ ଭିତରକୁ ପଶିଗଲାଣି। ବିଦ୍ୟାଧର ଚମକି ପଡ଼ି କହିଲା, ଏ କ'ଣ ମା, ତୁ ଏମିତିକା ଦିଶୁଛୁ, କିଆଁ ଜ୍ୱର ହେଲାଣି କି? ମୁଁ ଶୁଣିଛି ତୁ 4 ଦିନ ହେଲା ଖୁଁ ଖୁଁ କାଶୁଛୁ। ନା ନା, ତୋତେ ଛାଡ଼ି ଯିବାକୁ ମୋର ମନ ବଳୁନାହିଁ। ମା' କହିଲେ, ଏ କ'ଣ ରେ ବାପ, ଏ କି କଥା, ଏତେବେଳେ କ'ଣ ଏମିତି କଥା କହନ୍ତି? ବାଟରେ ତୋତେ ଗ୍ରାମ ଦେବତୀ ରକ୍ଷା କରିବେ, ଜଗନ୍ନାଥ ମହାପ୍ରଭୁ କଲ୍ୟାଣ କରିବେ, ମୋର କିଛି ହେଇ ନାହିଁ। ଏଇ କେତେଦିନ ଭାରି ଭିଡ଼ ପାଇଟିରେ ଥିଲି ତ, ଖିଆପିଆ ଠିକ୍ ନଥିଲା। ଗ୍ରାମଦେବତୀକୁ ଦଣ୍ଡବତ କରି ଦହିମାଛ କରିଯା, ମଙ୍ଗଳଂ ଭଗବାନ ବିଷ୍ଣୁ ମନ୍ତ୍ର ପଢ଼ି ପୁରୋହିତ ବର ଅନୁକୂଳ କରାଇଦେଲେ। ହରିପୁରରେ ପହଞ୍ଚିବାକୁ ହାତଗଣତା ଠିକ୍ 25 ଦିନ ଲାଗିଲା। ସାଙ୍ଗରେ ଦଫେ ଗୋଟିପୁଅ ଗାଁଣିଆ ଥିଲେ, ଭଲ ଜାଗା ପାଇଲେ ଦିନେ ଦିନେ ସଞ୍ଜବେଳେ ନାଟଗାଣ ହୁଏ। ନଦୀକୂଳ ପାଖିଆ କୋଷକ ବାଟରୁ ଲୋକେ ଧାଇଁ ଆସି ଗାଣା ଶୁଣନ୍ତି। ଯୁଧିଷ୍ଠ ସାହୁଙ୍କ ଘର କୋଷକ ଦୂରରୁ ସଞ୍ଜବେଳୁ ରୋଷନାଇ ଲାଗିଲା। କଟକି ଭୂଇଁଚମ୍ପା, ଚନ୍ଦ୍ର ଉଦିଆ ଗଛବାଣ ସାଙ୍ଗରେ ଯାଇଥିଲା। ଯୁଧିଷ୍ଠ ସାହୁ ବି ଢେର ବାଜା ବାଣ ଠିକ୍ କରିଥିଲେ। 10 କୋଶ ବାଟରୁ ଲୋକେ ଚୂଡ଼ା ଚାଉଳ ବାନ୍ଧି ରୋଷନାଇ ଦେଖିବାକୁ ଆସିଥିଲେ। ବାହୁଡ଼ିବା ବେଳେ ବୋଲାବୋଲି ହୋଇଗଲେ, ଗୋଟାଏ ରଜା ପୁଅ ବାହାରେ ବି ଏତେ ଆଟପ ହେବ ନାହିଁ। ବିବାହ ବଢ଼ିଲା, ଅଷ୍ଟମଙ୍ଗଳା ବି ହୋଇଗଲା, ଏବେ ବରକନ୍ୟା ବିଦା କଥା। ହଁ, ଆଜି, କାଲି, ଆସନ୍ତା ଶୁକ୍ରବାର, ରବିବାର, ଏମିତି କରୁ କରୁ ମାସେ କାଳ ବିତିଗଲାଣି। ଶେଷର ଦିନେ ଯୁଧିଷ୍ଠ ସାହୁ କୁବେର ସାହୁଙ୍କୁ କହିଲେ, ସମୁଦିଏ, ନଈରେ ନାହିଁ ଜଳ, ଢେର ଜାଗା ହରିଡ଼ି ଖୋଳିବାକୁ ହେବ, ଢେର ବିଳମ୍ବ ହେବ, ଏଣେ ଖରା ପଡ଼ିଆସିଲାଣି। ତୁମ ଆମ କଥା ଯାହା ହେଉ, ପିଲା ଯୋଡ଼ାକ ଯାଉଛନ୍ତି, ପୋଇଲି ପରିବାରରେ ଦୁଇ ଜଣ ସାଙ୍ଗରେ ଥିବେ, ସେମାନଙ୍କର ବଡ଼ କଷ୍ଟ ହେବ। ମୁଁ କହୁଛି ଗହଣ ଲୋକଙ୍କୁ ବିଦା କରିଦିଅନ୍ତୁ, ପିଲାଟି ଆଉ ଆପଣ ଦୁଇଜଣ ରୁହନ୍ତୁ, ପହିଲି ଆଷାଢ଼ୁ ଯେମିତି ନଈରେ ପିତା ପାଣି ପଡ଼ିବ ନା ମେଲିଦେବେ। ଆପଣ କ'ଣ ଏବେ ପରଲୋକ ଯେ ଜଗିକିରି ମୁଁ କଥାବାର୍ତ୍ତା କରିବି? ଏଇ ଦେଖନ୍ତୁ, ଚଞ୍ଚଳ ସବୁ ଆୟୋଜନ କରିବାକୁ ପଡ଼ିଲା, ପିଲାମାନଙ୍କୁ ତ ଦୁଇଖଣ୍ଡ ଗହଣା ଗାଣ୍ଠି ଦେବାକୁ ହେବ। ଦେଖୁଛନ୍ତି ତ, ପୁଞ୍ଜାଏ ବଣିଆ ଦିନରାତି ପାଇଟରେ ଲାଗିଛନ୍ତି, ଚଞ୍ଚଳର କାମ ନୁହେଁ, ଟିକିଏ ମଠ ନହେଲେ ସବୁ ଠିକ୍ ହୋଇପାରିବ ନାହିଁ। ଆଉ ପାଞ୍ଚ ଚିଜ ତ ଦେବାକୁ ହେବ, ଆଠ ଖଣ୍ଡ ନାଁ ଗହଣରେ ଦେବି, ତିଆରି ସରେ ନାହିଁ, ନଈକୂଳରେ ଯାଇ ଦେଖନ୍ତୁ ଅଧା ଅଧି ବି ହୋଇନାହିଁ। କୁବେର ସାହୁ ମନ ମଧ୍ୟରେ ଭାଳିଲା, ଏଇ ତ ଷୋଳଗୋଡ଼ିଆ ସାତ ଖଣ୍ଡ ନାଁ ତିଆରି ଲାଗିଛି, ଗହଣା ଗାଣ୍ଠି ବି ତିଆରି ଲାଗିଛି, ପିଲାଟା ଘରକୁ ଚଞ୍ଚଳ ଯାଇ କ'ଣ କରିବ? ପଇସାର ଫନ୍ଦା ଫିକରରେ ମନ ନାହିଁ, ମା' ପୁଅ ଯାକ ଆକୁ ଦିଅ ତାକୁ ଦିଅ, ଘରୁ ନିଜ ଜିନିଷପତ୍ର ବାଣ୍ଟିବାରେ ବ୍ୟସ୍ତ, ଉଛୁଣିକା ଏତିକି ଲାଭ, ବୁଢ଼ା ଆଖି ବୁଝିଲେ ସବୁ ମୋର। ନା ନା, ବୁଢ଼ାର ମନ ଭାଙ୍ଗିବା ଭଲ ନୁହେଁ। ଘର ପାଖରେ କୁବେର ସାହୁ ମୁହଁରୁ କେହି କେବେ ଠାକୁରଙ୍କ ନାଁ ଶୁଣିନାହାନ୍ତି, ସବୁବେଳେ କଳନ୍ତର ଲାଭ ହିସାବ। ହରିହରପୁରକୁ ଆସିଲା ବେଳକୁ କିନ୍ତୁ ସବୁବେଳେ ମୁହଁରେ ଜଗନ୍ନାଥେ ଜଗନ୍ନାଥେ ନୀଳାଚଳ ନାଥ ଲାଗି ରହିଛି। କୁବେର ଆଖି ବୁଝି କହିଲା, ହେଉ ସମୁଧିଏ, ଆପଣ ଯାହା ଆଜ୍ଞା କରିବେ, କିଏ ଅନାସ୍ଥା କରିବ? ଆପଣ ତ ସବୁ ଜାଗାରେ ମାଲିକ। ଗହଣର ସବୁ ଲୋକଙ୍କୁ ବିଦା କରି ଦିଆଗଲା, କେବଳ ବାପ ପୁଏ ଆଉ କେତେଟା ଚାକର ରହିଲେ। କୁବେର ସୋନପୁର ବୌଦ୍ଧ ସବୁ କୋଠିର କରଣ କାରବାରିଆଙ୍କୁ ଲେଖିଦେଲା, ମଫସଲରେ କିଛି ବି ପାଉଣା ରଖିବ ନାହିଁ, ସବୁ ନାଁରେ ସଉଦା ବୋଝେଇ କରି ପହିଲୁ ଆଷାଢ଼ରେ ଯେମିତି ନଈରେ ପିତା ପାଣି ପଡ଼ିବ, ହରିହରପୁର ଘାଟରେ ନାଁ ଧରି ହାଜରା ହୋଇଯିବ। ଏଣେ ଘରଠାରେ ସାହୁଆଣୀ ବିଛଣା ଧରିଲେଣି। କବିରାଜ କହିଲା, ଏଇଟା ରାଜଯକ୍ଷ୍ମା, ଶିବଙ୍କର ଅସାଧ୍ୟ। କରଣମାନଙ୍କୁ ଡାକି ସାହୁଆଣୀ ସାବଧାନ କରାଇଦେଲେ, ଖବରଦାର, ମୋ ବେମାରୀ କଥା ହରିହରପୁରକୁ ଯେମିତି ନଯାଏ, ପୁଅ ଶୁଣିଲେ ଘାବରେଇ ଯିବ। ବିଦ୍ୟାଧର ଶ୍ୱଶୁର ଘରେ ରାଜଭୋଗରେ ଅଛି, କନ୍ୟାଟି ଯେମନ୍ତ ସୁନ୍ଦରୀ ଗୁଣବତୀ ସେମିତି ପତିବ୍ରତା, ତେବେ ବି ଆଠ ଦିନକୁ ଆଠ ଦିନ ଘର ପାଖରୁ ମାଆଙ୍କ ସମ୍ବାଦ ନ ପାଇଲେ ଆକୁଳ ହୋଇପଡ଼େ। ଶେଷ ଚିଠିରୁ ଜାଣିଲା ମାଆଙ୍କ ବେମାରୀ ଭଲ ହୋଇଗଲାଣି, ଏବେ ସେ ନିଶ୍ଚିନ୍ତ। ତେବେ ମା ବୋହୂକୁ ଦେଖୁ ଏଇ କଥା ମନ କରି ବେଳେବେଳେ ଚଞ୍ଚଳ ହୋଇପଡ଼େ। ସୁଖର ଦିନ ଘୋଡ଼ା ଛୁଟିଲା ପରି ଧାଇଁଛି, ଯୁଧିଷ୍ଠିର ସାହୁ ଘରେ ଆନନ୍ଦ ଉତ୍ସବରେ ଚାହୁଁ ଚାହୁଁ ଚାରି ମାସ ଚାଲିଗଲା। କନ୍ୟା ବିଦା ପାଇଁ ଯାହା ଯାହା ଲୋଡ଼ା ସବୁ ଠିକ୍ଠାକ୍ ହୋଇଗଲାଣି, ଦଶଖଣ୍ଡ ନୂଆ ତିଆରି ନାଁ ତୁଠରେ ଧାଡ଼ି କରି ଖଟା ହୋଇଛି, ସବୁ ନାଁ ଚିତ୍ର ବିଚିତ୍ର ମଣ୍ଡନୀ, ଦୁଇ ମଙ୍ଗରେ ଫରଫର ହୋଇ ପତାକା ଉଡ଼ୁଛି, ଏଗୁଡ଼ିକ ଯୌତୁକ ନାଁ। ସେଥିମଧ୍ୟରେ ଯୋଡ଼ାଏ ନାଁ ସୁନ୍ଦର ମଣ୍ଡନୀ, ଖଣ୍ଡକରେ ଝିଅ ଆଉ ଖଣ୍ଡକରେ ଜୁଆଇଁ ବସିବେ। ଆଷାଢ଼ ମାସ ଯେମିତି ପଶିଛି ନାଁ ସବୁ ବୋଝେଇ ହେବାର ଲାଗିଲା, ବାସନ ପେଡ଼ି ଆଡ଼ଖୁର ଲୁଗାପେଡ଼ି ଶିଳ ଶିଳପୁଆ ଛାଞ୍ଚୁଣି ମୁଠା ଯାଏ ଘରକରଣା ସବୁ ଜିନିଷ। ଦୁଇ ବର୍ଷର ଚଳିବା ମାଫିକ ଦାନ୍ତ କାଠି ଖଣ୍ଡକ ସୁଦ୍ଧା ଛଅ ଖଣ୍ଡ ନାଁରେ ବୋଝେଇ ହେଉଛି। ଯୁଧିଷ୍ଠ ସାହୁଙ୍କ ତାଗିଦ, ଖବରଦାର, ବୁଝିଚୁଜି ଦିଅ, ଝିଅ ଦୁଇ ବର୍ଷ ଯାଏ ଶ୍ୱଶୁର ଘରେ ପାଣି ମନ୍ଦାକ ଛାଡ଼ି ଯେମିତି ଆଉ କିଛି ବି ଛୁଇଁବ ନାହିଁ। ଲୋକେ ବୋଲନ୍ତି ଯୌତୁକ ଜିନିଷର ଦାମ 50,000 ଟଙ୍କାରୁ ଉଣା ନୁହେଁ। ଶ୍ରୋତା ବନ୍ଧୁ, ଏଇଠି ଆମେ ଅଧର୍ମ ଭିତର ଦ୍ୱିତୀୟ ଭାଗ ସମାପ୍ତ କରୁଛୁ। ନମସ୍କାର।